ଆପଣ ଆଡଭେଣ୍ଟିଷ୍ଟ ଫଲ୍ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍ ଆମର ୱେବସାଇଟ୍ www.awr.org/ori ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ଠିକ୍ ସମୟରେ ଭବିଷ୍ୟତବାଣୀ ନିଯୁକ୍ତ ପ୍ରକାଶ ପାଇଲା ଭାଗ ଏକ ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖୁ ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ଠିକ୍ ସମୟରେ ଭବିଷ୍ୟତବାଣୀ ନିଯୁକ୍ତି ପ୍ରକାଶ ପାଇଲା ବନ୍ଧୁ ତୁମର ସିଟ୍ ଟେବୁଲ୍ ବାନ୍ଧ ଆପଣଙ୍କ ବର୍ତ୍ତମାନ ବାଇବଲରେ ଦୀର୍ଘତମ ଭବିଷ୍ୟତବାଣୀ ଅନୁସନ୍ଧାନ କରିବାକୁ ଯାଉଛନ୍ତି ଯାହା ଯୀଶୁଙ୍କ ପ୍ରଥମ ଆଗମନ ଏବଂ ତାଙ୍କ ମୃତ୍ୟୁ ସମୟର ସମ୍ପୂର୍ଣ୍ଣ ରୂପେ ଭବିଷ୍ୟତବାଣୀ କରାଯାଇଛି ଆପଣ ଶିଖିଥିଲେ ଖ୍ରୀଷ୍ଟଙ୍କ ଫେରିବା ପୂର୍ବରୁ ଈଶ୍ୱରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଏହା ପୂର୍ବେ ଏହି ବାର୍ତ୍ତାର ପ୍ରଥମ ଭାଗ ଲୋକମାନଙ୍କୁ ଈଶ୍ୱରଙ୍କୁ ଉପାସନା କରିବାକୁ ଏବଂ ତାଙ୍କୁ ଗୌରବାନ୍ୱିତ କରିବାକୁ ଆହ୍ୱାନ କରେ କାରଣ ତାଙ୍କ ବିଚାର ସମୟ ଆସିଅଛି ଏହିପରି ପ୍ରକାଶିତ ପୁସ୍ତକ ତା'ର 14:7 ଆମେ ପାଇଅଛୁ ସେହିପରି ଯଦି ଆମେ ଦାନିଏଲ 8:9 ଯଦି ଅଧ୍ୟୟନ କରିବା ଈଶ୍ୱର ତାଙ୍କର ଅନ୍ତିମ ବିଚାର ଆରମ୍ଭ ହେବାର ତାରିଖ ପ୍ରକାଶ କରନ୍ତି ଏବଂ ଶକ୍ତିଶାଳୀ ଭବିଷ୍ୟତବାଣୀ ପ୍ରମାଣ ଯେ ଖ୍ରୀଷ୍ଟ ହେଉଛନ୍ତି ସେହି ଭବିଷ୍ୟତବାଣୀର ଲେଖକ ଅତଏବ ଶାସ୍ତ୍ରରେ ଅନ୍ୟ କୌଣସି ଭବିଷ୍ୟତବାଣୀ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ତଥାପି ଏହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ ଭୁଲରେ ଚିନ୍ତାଧାରା କରିଥାନ୍ତି ବନ୍ଧୁ ତାହେଲେ ଚାଲନ୍ତୁ ଆମେ ଏହା ବିଷୟରେ ସ୍ପଷ୍ଟ ରୂପେ ଆମେ ଦେଖିବା ଦାନିଏଲ ଦର୍ଶନରେ ଏକ ଦୁଇ ସିଂହର ମେଷ ପଶ୍ଚିମ ଉତ୍ତର ଓ ଦକ୍ଷିଣକୁ ଠେଲି ହୋଇ ସେ ଦେଖୁଥିବା ପ୍ରତ୍ୟେକ ପଶୁକୁ ପରାସ୍ତ କଲେ ବୋଲି ଦାନିଏଲ ତାର 8:3-4 ଆମେ ଦେଖୁଛୁ ଆଉ ସେଇ ମେଷ କ'ଣ ପ୍ରତୀକ କରେ ଦାନିଏଲ 8:20 ଆମେ ଦେଖୁଅଛୁ କି ଯେଉଁ ମେଷକୁ ଆପଣ ଦେଖୁଥିବେ ସେଇ ମେଷର 2 ସିଂହ ଅଛି ଆଉ ସେ ମେଷ ସେମାନେ ମିଡ଼ିଆ ଏବଂ ଫରୋସିଓର ରାଜ୍ୟ ଅଟନ୍ତି ବୋଲି ଦାନିଏଲ 8:20 ଆମେ ପାଉଛୁ ବନ୍ଧୁ ରାମ ବା ମେଷ ହେଉଛି ମେଡ଼ୋ ପାର୍ସିଓର ପୂର୍ବ ରାଜ୍ୟର ପ୍ରତୀକ ଯାହାକି ଦାନିଏଲ 7:5 ଭାଲୁ ଦ୍ୱାରା ମଧ୍ୟ ପ୍ରତିନିଧି ହୋଇଥିଲା ଯାହାକି ଅଧ୍ୟୟନ ଆମେ 15 ଦେଖିସାରିଛୁ ଦାନିଏଲ ଏବଂ ପ୍ରକାଶିତ ବାଇବଲର ପୁସ୍ତକଗୁଡ଼ିକର ଭବିଷ୍ୟତବାଣୀ ପୁନରାବୃତ୍ତି ଏବଂ ବିସ୍ତାରର ନୀତି ଅନୁସରଣ କରେ ଅର୍ଥାତ୍ ସେମାନେ ପୁସ୍ତକର ପୂର୍ବ ଅଧ୍ୟୟନରେ ଆବୃତ ଭବିଷ୍ୟତବାଣୀଗୁଡ଼ିକୁ ପୁନରାବୃତ୍ତି କରନ୍ତି ଏବଂ ସେମାନଙ୍କ ଉପରେ ବିସ୍ତାର କରନ୍ତି ଏହି ଉପାୟ ବାଇବଲ ଭବିଷ୍ୟତବାଣୀର ସ୍ୱଚ୍ଛତା ଏବଂ ନିଶ୍ଚତା ଆଣିଥାଏ। ବନ୍ଧୁ, ପରବର୍ତ୍ତୀ ସମୟରେ କେଉଁ ଚମତ୍କାରୀ ପଶୁ ଦେଖିଥିଲେ ଯାହା ଆମେ ଦାନିଏଲ 8:21-22 ଦେଖୁଛୁ। ସେ ପରବର୍ତ୍ତୀ ଚମତ୍କାରରେ ସେ ଦେଖିଲେ ଏକ ଛେଲି, ଆଉ ଛେଲି ହେଉଛି ଗ୍ରୀସ୍ର ରାଜ୍ୟ। ଆଖି ମଧ୍ୟରେ ଥିବା ବଡ଼ ସିଂହ ହେଉଛି ପ୍ରଥମ ରାଜ୍ୟ ବା ପ୍ରଥମ ରାଜା। ଭଙ୍ଗ ସିଂହ ବା ଜରୁ ସିଂହଟା ଭଙ୍ଗା ସିଂହ ଏବଂ ତାଙ୍କ ସ୍ଥାନରେ ଠିଆ ହୋଇଥିବା ଚାରୋଟି ବିଷୟରେ ସେହି ଦେଶକୁ 4 ରାଜ୍ୟ ଉତ୍ପନ୍ନ ହେବ ବୋଲି ଦାନିଏଲ 8:21-22 ଆମେ ଦେଖୁଅଛୁ। ବନ୍ଧୁ, ଦାନିଏଲଙ୍କ ଦର୍ଶନରେ ଏକ ବୃହତ୍ ସିଂହ ବିଶିଷ୍ଟ ଏକ ଛେଲି ଦେଖାଗଲା। ବହୁତ ବେଗରେ ଯାତ୍ରା କଲା। ସେ ମେଷ ଉପରେ ଆକ୍ରମଣ କରି ଜୟ କଲେ। ତାପରେ ମହାନ ସିଂହ ଭାଙ୍ଗିଗଲା ଏବଂ ତାଙ୍କ ସ୍ଥାନରେ 4 ସିଂହ ଉଠିଲା। ପୁରୁଷ ଛେଲି ଗ୍ରୀସ୍ର ତୃତୀୟ ରାଜ୍ୟକୁ ପ୍ରତୀକ କରେ ଏବଂ ବିରାଟ ସିଂହ ଆଲେକ୍ଜାଣ୍ଡର ଦି ଗ୍ରେଟ୍ ବା ଆଲେକ୍ଜାଣ୍ଡର ସେହି ମହାନ ପ୍ରତୀକ ଅଟେ। ମହାନ ସିଂହକୁ ବଦଳାଇଥିବା 4 ସିଂହ 4 ରାଜ୍ୟକୁ ପ୍ରତିପାଦିତ କରେ, ଯେଉଁଥିରେ ଆଲେକ୍ଜାଣ୍ଡର ସାମ୍ରାଜ୍ୟ ବିଭାଜିତ ହୋଇଥିଲା, ଯାହାକି ଦାନିଏଲ 7:6 ଆମେ ପାଉ। ଏହି 4 ରାଜ୍ୟ ଚିତାବାଘର 4 ମୁଣ୍ଡ ଦ୍ୱାରା ପ୍ରତିନିଧିତ୍ୱ ହୋଇଥିଲେ, ଯାହା ଗ୍ରୀସ୍ର ପ୍ରତୀକ ଅଟେ। ଏହି ପ୍ରତୀକ ଗୁଡ଼ିକ ଏତେ ଫିଟ୍ ଥିଲା ଯେ ଇତିହାସରେ ସେମାନଙ୍କୁ ଚିହ୍ନିବା ସହଜ ହେଲା। ସେହିପରି ଦାନିଏଲ ତାର 8:9 ଅନୁଆଏ ସେହି ପରବର୍ତ୍ତୀ ସମୟରେ ଟିକିଏ ସିଂହ ଶକ୍ତି ଉତ୍ପନ୍ନ ହେଲା ବୋଲି ଆମେ ଦେଖୁଅଛୁ। ଛୋଟ ସିଂହ କ'ଣ ସେଇ ପ୍ରତିନିଧି କରେ? ବନ୍ଧୁ, ଛୋଟ ସିଂହ ରୋମକୁ ପ୍ରତିନିଧିତ୍ୱ କରେ। କେତେକ ମତ ହେଉଛନ୍ତି ଯେ ଏହା ଖ୍ରୀଷ୍ଟଙ୍କ ପୂର୍ବରୁ 2nd century ପାଲେଷ୍ଟାଇନ ଉପରେ ଶାସନ କରିଥିବା ଏବଂ ଜିହୁଦୀ ପୂଜା ପାଠକର ବାଧ୍ୟ ସୃଷ୍ଟି କରୁଥିବା ସିରୁକିଟ ରାଜା ଆଣ୍ଟିଖସ୍ ଏଫିସନ୍ସ ପ୍ରତିନିଧିତ୍ୱ କରୁଛନ୍ତି। ସଂସ୍କାରକ ଅଧିକାଂଶ ନେତାଙ୍କ ସମେତ ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ଛୋଟ ସିଂହ ରୋମକୁ ଏହାର ପାଗନ୍ ଏବଂ ପାପଲ ରୂପରେ ପ୍ରତିନିଧିତ୍ୱ କରେ। ଚାଲ 5 ପ୍ରମାଣ ଯଞ୍ଚା କରିବା। 1 ପୁନରାବୃତ୍ତି ଏବଂ ବିସ୍ତାରର ଭବିଷ୍ୟତବାଣୀ ନିୟମ ସହିତ ରୋମ ଏଠାରେ ପ୍ରତିନିଧିତ୍ୱ ବା ଶକ୍ତି ହୋଇଥିବା ହେବା ଆବଶ୍ୟକ, କାରଣ ଦାନିଏଲ ତାର 2:7 ରୋମକୁ ଗ୍ରୀସ୍କୁ ଅନୁସରଣ କରୁଥିବା ରାଜ୍ୟ ଭାବରେ ସୂଚିତ କରେ। ଦାନିଏଲ ତାର 7:24-27 ଆମେ ଦେଖୁଅଛୁ। ଏହା ମଧ୍ୟ ସ୍ଥିର କରେ ଯେ ରୋମ ଏହାର ପାପ ରୂପରେ ଖ୍ରୀଷ୍ଟଙ୍କ ରାଜ୍ୟ ଦ୍ୱାରା ସଫଳ ହେବ ବୋଲି, ଯାହାକି ଦାନିଏଲ 8:6 ଏହି ଖାଞ୍ଚାକୁ ସିଂହ ଭାବରେ ଫିଟ୍ କରେ। ଏହା ଗ୍ରୀସ୍କୁ ଅନୁସରଣ କରେ ଏବଂ ଶେଷରେ ଆଲୋକିତ ଭାବରେ ବିନାଶ ହେଲା, ବିନା ହାତରେ ଭାଙ୍ଗିଗଲା। ଯୀଶୁଙ୍କ ଦ୍ୱିତୀୟ ଆସିବା ସମୟରେ, ଯାହାକି ଦାନିଏଲ 8:25 ସହିତ ଦାନିଏଲ 2:34 ଯଦି ତୁଳନା କରିବା, ଆମେ ସ୍ପଷ୍ଟ ରୂପେ ଜାଣିପାରିବା। ଦାନିଏଲ ଅଧ୍ୟାୟ କହନ୍ତି ମେଢା ପାର୍ଶ୍ୟ ମହାନ, ଯାହାକି 4 ଆମେ ଦେଖୁଛୁ। ଗ୍ରୀକେନ୍ ବହୁତ ମହାନ 8 ଏବଂ ଛୋଟ ସିଂହ ଶକ୍ତି ଅତ୍ୟଧିକ ମହାନ 9 ଆମେ ଦେଖୁଅଛୁ। ଇତିହାସ ସ୍ପଷ୍ଟ ଯେ ଗ୍ରୀସ୍ ଅନୁସରଣ କରିଥିବା ଏବଂ ଇସ୍ରାଏଲ ଦଖଲ କରିବା ପାଇଁ କୌଣସି ଶକ୍ତିର ମୋ ବ୍ୟତୀତ ଅଧିକ ମହାନ ହୋଇପାରିବ ନାହିଁ। 3 ଭବିଷ୍ୟତବାଣୀ ପୂର୍ବାନୁମାନ ଅନୁଆଇ ରୋମ ଦକ୍ଷିଣ ଇଜିପ୍ଟ ପୂର୍ବ ମାକେଡୋନିଆ ଏବଂ ଗୌରମୟ ଦେଶ ପାଲେଷ୍ଟାଇନର ବିସ୍ତାର କଲା। ରୋମ୍ ବ୍ୟତୀତ ଅନ୍ୟ କୌଣସି ପ୍ରମୁଖ ଶକ୍ତି ଏହି କଥାକୁ ଫିଟ୍ ନ ଥିଲେ।
ଚାରି, କେବଳ ରୋମ୍ ଯୀଶୁଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ। ହୋଷ୍ଟର ରାଜକୁମାର ପଦ ଏଗାରରେ ଏହିପରି ଆମେ ପାଉଅଛୁ, ଏବଂ ରାଜକୁମାରମାନଙ୍କ ରାଜକୁମାର ଏହିପରି ପଦ ପଚିଶରେ ଆମେ ପାଉଅଛୁ। ପାଗନ ରୋମ୍ ତାଙ୍କୁ କ୍ରୁଶରେ ଚଢ଼ାଇଲେ, ଏହା ଯୁହୁଦୀ ମନ୍ଦିରକୁ ମଧ୍ୟ ଧ୍ୱଂସ କଲା ବୋଲି ଆମେ ଦେଖୁଅଛୁ, ଏବଂ ପାପଲ ରୋମ୍ ପ୍ରଭାବଶୀଳ ଭାବରେ ସ୍ୱର୍ଗସ୍ଥ ଧର୍ମଧାମକୁ ନିକ୍ଷିପ୍ତ କରାଗଲା ଏହିପରି ପଦ ଏଗାରରେ ଆମେ ପାଉଅଛୁ, ଏବଂ ପଦ ପାଦ ତଳେ ଦଳି ଦିଆଗଲା ଏହିପରି ପଦ ତେରରେ ଆମେ ପାଉଅଛୁ। ସ୍ୱର୍ଗରେ ଆମର ମହାଯାଜକଙ୍କ ଯୀଶୁଙ୍କ ଅତ୍ୟାବଶ୍ୟକୀୟ ସେବକକୁ ଏକ ପାର୍ଥିବ ପୁରୋହିତ ସହିତ ବଦଳାଇବାକୁ ଚେଷ୍ଟା କରି ପାପ କ୍ଷମା କରା ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ପାପ କ୍ଷମା କରିପାରିବେ ନାହିଁ ବୋଲି ଆମେ ଲୁକ 5:21 ଦେଖୁଅଛୁ। ଏବଂ ଯୀଶୁ ଆମର ପ୍ରକୃତ ପୁରୋହିତ ଏବଂ ମଧ୍ୟସ୍ଥ ଅଟନ୍ତି, ଏହିପରି ଆମେ ପ୍ରଥମ ତିମୋଥି 2:5 ଦେଖୁଛୁ। ବନ୍ଧୁ, ଦାନିଏଲ 8 ଆମକୁ ସୂଚିତ କରେ ଯେ ଏହି ଯେଉଁ ଛୋଟ ସିଂହର ଶକ୍ତି ଏବଂ ମଧ୍ୟ ଈଶ୍ୱରଙ୍କ ଅନେକ ଲୋକଙ୍କୁ ଧ୍ୱଂସ କରିବେ ବୋଲି ଆମେ ଦେଖୁଅଛୁ। ସେହିପରି ପଦ ତାର 10:8-10:24-25 ଆମେ ଦେଖୁଅଛୁ, ଏବଂ ସତ୍ୟକୁ ଭୂମିରେ ପକାଇବ ବୋଲି ପଦ 12 ଆମେ ଦେଖୁଅଛୁ। ଯେତେବେଳେ କି ପଚରାଗଲା ଈଶ୍ୱରଙ୍କ ଲୋକ ଏବଂ ସ୍ୱର୍ଗୀୟ ଧର୍ମଧାମକୁ କେତେ ଦିନ ପାଦ ତଳେ ଦଳି ଦିଆଯିବ, ସ୍ୱର୍ଗର ଉତ୍ତର ଏହିପରି ହେଲା, ତାହା ହେଉଛି ଦାନିଏଲ 8:14 ଆମେ ଦେଖୁଛୁ। ସେ ମୋତେ କହିଲେ 2300 ଦିନ ତେବେ ଧର୍ମଧାମ ପରିଷ୍କାର ହେବ। 2300 ଦିନ ତେବେ ଧର୍ମଧାମ ବା ମନ୍ଦିର ପରିଷ୍କାର ହେବ ବୋଲି ଦାନିଏଲ 8:14 ଆମେ ପାଉଛୁ। ବନ୍ଧୁ, ସ୍ୱର୍ଗର ଉତ୍ତର ଥିଲା ଯେ 2300 ଭବିଷ୍ୟତବାଣୀ ଦିନ ପରେ ସ୍ୱର୍ଗରେ ଥିବା ଧର୍ମଧର୍ମକୁ ସଫା କରାଯିବ, ଯାହାକି 2300 ଆକ୍ଷରିକ ବର୍ଷ ଅଟେ। ଇସ୍ରାଏଲ ସେହିଦିନ ଈଶ୍ୱରଙ୍କ ଲୋକମାନଙ୍କ ସ୍ପଷ୍ଟ ଭାବରେ ତାଙ୍କର ବୋଲି ପରିଚିତ ହେଲେ, ଏବଂ ସେମାନଙ୍କର ପାପର ରେକର୍ଡ଼ ଅପସାରିତ ହେଲା। ଯେଉଁମାନେ ପାପରେ ଜଡ଼ିତ ଥିଲେ ସେମାନେ ଇସ୍ରାଏଲରୁ ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଥିଲେ। ଏହିପରି ଧର୍ମଧାମର ପାପରୁ ପରିଷ୍କାର ହେଲା। ଏଠାରେ ସ୍ୱର୍ଗ ଦାନିଏଲଙ୍କୁ ଆଶ୍ୱାସନା ଦେଉଥିବା ଯେ ପାପ ଏବଂ ଛୋଟ ସିଂହର ଶକ୍ତି ସମୃଦ୍ଧ ହେବ ନାହିଁ, ଜଗତକୁ ନିୟନ୍ତ୍ରଣ କରିବ ନାହିଁ, ଏବଂ ଈଶ୍ୱରଙ୍କ ଲୋକଙ୍କୁ ଅନନ୍ତ ଭାବରେ ତାଡ଼ନା କରିପାରିବ ନାହିଁ। ଏହା ପରିବର୍ତ୍ତେ 2300 ବର୍ଷରେ ଈଶ୍ୱର ସ୍ୱର୍ଗର ପ୍ରାୟୋଚିତ ଦିନ କିମ୍ବା ବିଚାର ସହିତ ପାଦ ତଳେ ଯେତେବେଳେ ପାପ ଏବଂ ଅନୁତାପକାରୀ ପାପୀମାନଙ୍କୁ ଚିହ୍ନଟ କରାଯିବ ଏବଂ ପରେ ବ୍ରହ୍ମାଣ୍ଡରୁ ସବୁଦିନ ପାଇଁ ଅପସାରଣ କରାଯିବ, ଏହିପରି ବ୍ରହ୍ମାଣ୍ଡ ପାପରୁ ପରିଷ୍କାର ହେବ। ଈଶ୍ୱରଙ୍କ ଲୋକଙ୍କ ବିରୁଦ୍ଧରେ ହୋଇଥିବା ଭୁଲ ଶେଷରେ ଠିକ୍ ହେବ, ଏବଂ ଏଦନ ଶାନ୍ତି ଏବଂ ହାର୍ଦ୍ଦ୍ୟର ପୁଣିଥରେ ବ୍ରହ୍ମାଣ୍ଡରେ ପରିପୂର୍ଣ୍ଣ ହେବ। ବନ୍ଧୁ, ଗାବ୍ରିଏଲ ଦୂତ ବାରମ୍ବାର କେଉଁ ଜରୁରୀ ବିଷୟ ଉପରେ ଚାପ ପକାଇଲେ? ବନ୍ଧୁ, ଗାବ୍ରିଏଲ ଦୂତ ବାରମ୍ବାର, ଯାହା ମନୁଷ୍ୟ ପୁତ୍ର ଦର୍ଶନ ଶେଷ ସମୟକୁ ବୁଝାଏ, କ୍ରୋଧର ଶେଷ ସମୟରେ କ'ଣ ହେବ, ସେହିପରି ଦାନିଏଲ 8:17-26 ଦେଖୁଛୁ କି ମୁଁ ଆପଣାକୁ ଜଣାଉଛି, ତେଣୁ ଦର୍ଶନର ମୁଦ୍ରିଙ୍କ କର, କାରଣ ଏହା ଭବିଷ୍ୟତରେ ଅନେକ ଦିନକୁ ବୁଝାଏ ବୋଲି ଦାନିଏଲ 8:17-26 ଦାନିଏଲ ଏହିପରି
ଦର୍ଶନ ଦେଖୁଛନ୍ତି ଆଉ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଅଛି। ବନ୍ଧୁ, ଗାବ୍ରିଏଲ ଯୁକ୍ତି ପ୍ରକାଶ କରିଛନ୍ତି ଯେ 2000 ବର୍ଷର ଦର୍ଶନ ଶେଷ ଘଟଣାରେ ଜଡ଼ିତ ଥିବା, ଯାହା 1798 ଆରମ୍ଭ ହୋଇଥିଲା। ଯେପରି ଆମେ ଅଧ୍ୟୟନରେ ଶିଖିଥିଲୁ, ଦୂତ ଚାହୁଁଥିଲେ ଯେ 2300 ବର୍ଷ ଭବିଷ୍ୟତବାଣୀ ହେଉଛି କି ଏକ ବାର୍ତ୍ତା ଯାହା ମୁଖ୍ୟତଃ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଆମମାନଙ୍କ ମଧ୍ୟରୁ ଯେଉଁମାନେ ପୃଥିବୀର ଇତିହାସର ଶେଷରେ ବାସ କରୁଛନ୍ତି, ଆଉ ଆଜି ଆମ ପାଇଁ ଏହାର ବିଶେଷ ଅର୍ଥ ଅଛି। ବନ୍ଧୁ, ଯଦି ଆମେ ଦାନିଏଲ 9ରେ ଯଦି ପରିଚିତ, ସେଠି ଆମେ ଦେଖୁଅଛୁ ଦାନିଏଲ 8ର ଦାନିଏଲ ଦର୍ଶନ ପରେ ଗାବ୍ରିଏଲ ଦୂତ ଆସି ତାଙ୍କୁ ସେହି ଦର୍ଶନ ବୁଝାଇବାକୁ ଲାଗିଲେ ବୋଲି ଆମେ ଦେଖୁଅଛୁ ଦାନିଏଲ 8ରେ। ଯେତେବେଳେ ଗାବ୍ରିଏଲ 2300 ଦିନ ତିଥିରେ ପହଞ୍ଚିଥିଲେ, ଦାନିଏଲ ତଳେ ପଡ଼ି କିଛି ସମୟ ଅସ୍ତୁତ ଥିଲେ ବୋଲି ଆମେ ଦେଖୁଅଛୁ। ସେ ପୁନର୍ବାର ନିଜକୁ ଶକ୍ତି ଫେରି ପୁନର୍ବାର ରାଜାଙ୍କ ବ୍ୟବସାୟ କରିବାକୁ ଲାଗିଲେ, କିନ୍ତୁ ଦର୍ଶନର ଅବିସ୍ମରଣୀୟ ଅଂଶ 2300 ଦିନର ସମୟ ବିଷୟରେ ସେ ବହୁତ ଚିନ୍ତିତ ଥିଲେ ବୋଲି ଆମେ ଦେଖୁଅଛୁ। ଦାନିଏଲ ତାଙ୍କ ଲୋକମାନଙ୍କ ପାଇଁ, ମେଦପଶ୍ୟର ବନ୍ଧି ଥିବା ଯୋଦିମାନଙ୍କ ପାଇଁ ଆନ୍ତରିକ ପ୍ରାର୍ଥନା କରିଥିଲେ। ସେ ନିଜ ପାପ ସ୍ୱୀକାର କରିଥିଲେ ଏବଂ ଈଶ୍ୱରଙ୍କ ତାଙ୍କ ଲୋକମାନଙ୍କୁ କ୍ଷମା କରିବାକୁ ବି ସେ ଈଶ୍ୱରଙ୍କଠାରେ ନିବେଦନ କରିଥିଲେ। ଦାନିଏଲ 9:9 ଭବିଷ୍ୟତବାଣୀକୁ ଆନ୍ତରିକ ପ୍ରାର୍ଥନା ଏବଂ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଆରମ୍ଭ ହୋଇଅଛି। ବନ୍ଧୁ, ଦାନିଏଲ ପ୍ରାର୍ଥନା କରୁଥିବା ସମୟରେ କିଏ ତାଙ୍କୁ ଛୁଇଁଲା, କେଉଁ ବାର୍ତ୍ତା ସହିତ? ଯଦି ଆପଣ ପଢ଼ିବେ ଦାନିଏଲ 9:21-23, ସେଠି ଆମେ ପାଉଛୁ ଗାବ୍ରିଏଲ ଦୂତ ତାଙ୍କୁ ଛୁଇଁଲେ ଏବଂ କହିଲେ ଯେ ଦାନିଏଲ, ଯାହାକି 8 ଅଧ୍ୟାୟରେ ଆମେ ବର୍ଣ୍ଣନା କରି ଚାଲିଛୁ, ସେଠି ବର୍ଣ୍ଣିତ ବାକି ଦର୍ଶନକୁ ବୁଝାଇବାକୁ ଆସିଛନ୍ତି ବୋଲି ଆମେ ଦେଖୁଛୁ। ଯାହାକି ଦାନିଏଲ 8:26 ଦାନିଏଲ 9:23 ସହିତ ଯଦି ଆମେ ତୁଳନା କରିବା, ଏହା ବୁଝିପାରିବା। ଦାନିଏଲ ପ୍ରାର୍ଥନା କଲେ ଯେ ଈଶ୍ୱର ତାଙ୍କୁ ଗାବ୍ରିଏଲଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତା ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ତାହେଲେ ପରମେଶ୍ୱର, ଯିଏକି ଆମମାନଙ୍କୁ ଏହି ବାକ୍ୟ ଦେଇଛନ୍ତି, ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ଜାଣିବାକୁ ପଡ଼ିବ ଯେ ଈଶ୍ୱରଙ୍କ ଆଗମନ ସହ ନିକଟ। ଆମେ ଯାହା ଯାହା ବର୍ତ୍ତମାନ ସମୟ କରୁଅଛୁ, ଯାହା ଯାହା ଭବିଷ୍ୟତ କରିବାକୁ ଯାଉଅଛୁ, ଯାହା ଯାହା ବିଗତରେ କରିଅଛୁ, ସବୁ ସେହି ବିଚାରରେ ଅଣାଯିବ। ସେହି ବିଚାରରେ ଯେବେ ଆସିବ, ଆମ କାର୍ଯ୍ୟ ଅନୁସାରେ ବିଚାର କରାଯିବ, ଆଉ କାର୍ଯ୍ୟ ଅନୁସାରେ ଆମମାନଙ୍କୁ ସେହି ପୁରସ୍କାର ଦିଆଯିବ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ତାଙ୍କେ ଏତେ ଶୀଘ୍ର ଆସୁଛନ୍ତି ଆପଣ ଭାବିନଥିବେ। କ'ଣ ଆପଣମାନେ ଈଶ୍ୱରଙ୍କ ଆଗମନ ପାଇଁ ପ୍ରସ୍ତୁତ ଅଛନ୍ତି କି? ଯେହେତୁ ଭବିଷ୍ୟତବାଣୀ ବାଇବଲରେ ଯାହା ଯାହା ଭବିଷ୍ୟତ କରାଯାଇଥିଲା, ତାହା ଘଟି ସାରିଛି ବା ଘଟିବାକୁ ଯାଉଅଛି। ଆମେ ଦେଖୁଛୁ ଆଜିକାଲି କିଛି ଘଟଣା ଗୁଡ଼ାକ, ସେ ଘଟଣା ଗୁଡ଼ାକ ଦର୍ଶାଉଛି କି ଖ୍ରୀଷ୍ଟଙ୍କ ଆଗମନ ବହୁତ ସନ୍ନିକଟ। ତାହେଲେ ବନ୍ଧୁ, ଚାଲନ୍ତୁ ନିଜକୁ ପ୍ରସ୍ତୁତ କରିବା, ସେହି ସଦାପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରିବା। ଖାଲି ନିଜ ନୁହଁ, ଆପଣଙ୍କ ପରିବାର ମଧ୍ୟ ସମର୍ପଣ କରନ୍ତୁ, ଯେପରି ସମସ୍ତ ପରିବାର ସହ ସ୍ୱର୍ଗରାଜ ଯାଇପାରିବେ। ତାହେଲେ ଚାଲନ୍ତୁ ନିଜକୁ ପରିବାରକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଆଣିଲ, ସେ ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଯେଉଁ ଛୋଟ ଭିକ୍ଷା ମାଗୁଛି ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India র স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
ଆଡଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1800833221 କିମ୍ବା bible@awr.org।